ନମସ୍କାର ଆଜ୍ଞା, ମୋ ନାଁ ପ୍ରଦୀପ ନାୟକ, ମୁଁ ସଫେଇ କର୍ମଚାରୀ ଆଜ୍ଞା, ଗରିମା। ଆଉ ଏଇ ଗରିମା କାମ କରିଛି ଆଜ୍ଞା, ଆଉ ସ୍କିନ ଆଉ ଦେହ ହାତ ଗୋଡ କୁଣ୍ଡେଇ ଦୀପାଳି ହଉଛି ଆଜ୍ଞା, ଆଉ ବହୁତ ଦିନରୁ ହଉଛି। ଆଉ ଯାହା ହଉ ଆମେ ଗ୍ଲୋଭ୍ସ ଅଧିକା ପିନ୍ଧିକି କାମ କରୁଛୁ, କିନ୍ତୁ ସେ ରୋଗ ବହୁତ ଦିନରୁ ହେଇସାରିଛି, ସେ ଭଲ ହଉନି, ଆରି କଷ୍ଟ ଭୋଗୁଛି, କିନ୍ତୁ ମୋର ହେଇଛି, କିନ୍ତୁ ଆଉ କାହାର ନ ହଉ ଏଇଟା ମୋର ଅନୁରୋଧ। ମୋ ୱାର୍ଡ ନମ୍ବର 62 ପୋଖରୀପୁର।